ଦେଖ ଶୁଣ ବଞ୍ଚ ତୃତୀୟ ପୁସ୍ତକ। ଈଶ୍ୱର ସମସ୍ତ ଶତ୍ରୁମାନଙ୍କୁ ପରାଜୟ କରିବା ପାଇଁ ଇସ୍ରାଏଲକୁ ସାହାଯ୍ୟ କଲେ। ଛବି ଏକ। ଇସ୍ରାଏଲ ଲୋକମାନଙ୍କର ନିଜର ଦେଶ ନଥିଲା, ସେମାନେ ମରୁପ୍ରାନ୍ତରରେ ଘୁରି ବୁଲୁଥିଲେ। ମୋସା ସେମାନଙ୍କର ନେତା ଥିଲେ, ନିଜର ସୈନ୍ୟର ନେତା ହେବା ପାଇଁ ଯୁବା ଯିହୋଶୁଆଙ୍କୁ ମନୋନୀତ କଲେ। ସେ ଯିହୋଶୁଆଙ୍କୁ କହିଲେ, ତୁମ୍ଭେ ଯାଇ ଅମାଲେକ୍ୟମାନଙ୍କ ସହ ଯୁଦ୍ଧ କର, ମୁଁ ଈଶ୍ୱରଙ୍କ ଯଷ୍ଟି ନେଇ ପର୍ବତ ଶିଖରରେ ଛିଡ଼ା ହେବି। ଯଷ୍ଟି ଧରି ଉପରକୁ ଟେକି ଧରିଥିବା ସମୟରେ ଇସ୍ରାଏଲ ବିଜୟ କରିଲେ, କିନ୍ତୁ ମୋସା କ୍ଲାନ୍ତ ହୋଇ ଯଷ୍ଟିକୁ ଟେକି ଧରି ନ ପାରିବାରୁ ଅମାଲେକ୍ୟମାନେ ଜୟୀ ହେଲେ। ତେଣୁ ଦୁଇ ଜଣ ଲୋକ ମୋସାଙ୍କ ହାତକୁ ସନ୍ଧ୍ୟା ପର୍ଯ୍ୟନ୍ତ ଟେକି ଧରିଲେ, ପୁଣି ଯିହୋଶୁଆ ଅମାଲେକ୍ୟମାନଙ୍କୁ ପରାସ୍ତ କଲେ।